चलो श्रद्धा
अहम वैश्वानरो भूत्वा अहम वैश्वानरो भूत्वा प्राणिनां देहमासिता प्राणपानसमाजुक्ता पचामि अन्नं चतुर्विधम् अहं वैश्वानरो भूत्वा प्राणिनां देहमासिता अहम वैश्वानर पाचक अग्निरूप मोर अंश द्वारा भूत्वा प्राणिनां समस्त जीवंकर देहम देह व शरीर आश्रित अवस्थित प्राण प्राणवायु अपान अपान वायु समाजयुक्त समता रक्षा करे पचामि जीर्ण करे अन्नम खाद्य पदार्थ चतुर्विधम चारि प्रकार सकल अनुवाद श्रीमद भक्तिवेदांत स्वामी प्रभुपाद महाराजंकर इंग्राजी और श्रीमद गौरवंद स्वामी महाराजंकर ओडिया प्रत्येक जीवर शरीर में मुझे पाचक अग्नि एवं मुझे प्राणवायु एवं अपान वायु यहाद्वारा मुझे चारि प्रकार खाद्य द्रव्य जीर्ण कराए नवतर्क हूँ आयुर्वेद शास्त्र अनुजाई आम जानू जे पाकस्थल पाचक अग्नि अच्छी पाकस्थल को जैसे खाद्य जाए से जीर्ण कराए जितेबले से पाचक अग्नि मंदा थाए से क्षुधा न थाए जित पाचक अग्नि तीक्षण थाए से आम क्षुधार्थ हो पड़ू बेले बेले से पाचक अग्नि ठीक रकम काम करे ना तेणु चिकित्सा दरकार हुए जपरी हो पाचक अग्नि परम पुरुष भगवान प्रतिनिधि अटे वेद मंत्र एक स्वीकार कर परमेश्वर किंवा ब्राह्मण पाकस्थल अग्नि रूप से विद्यमान एवं समस्त प्रकार खाद्य द्रव्य को जीर्ण कर समस्त प्रकार खाद्य पदार्थ जीर्ण करिवार साहय कर तेणु जीव खाद्य ग्रहण से स्वाधीन नुहे जब परमेश्वर जीर्ण क्रिया साहय न करती खाद्य ग्रहण संभावना नहींपर से खाद्य द्रव्य उत्पन्न कर एवं जीर्ण मध्ये करसंती एवं ताक कृपा जो आम मैंने जीवन उपभोग करते वेदांत सूत्र स्वीकार कर शब्दादि जीवंत प्रतिष्ठाना च अर्थात भगवान ध्वनि मध्य विद्यमान शरीर मध्य विद्यमान वायु मध्य विद्यमान एवं एपरिकी पाकस्थल जीर्ण शक्ति रूप में विद्यमान चारि प्रकार खाद्यद्रव्य अच्छी यथा चव्य चस्य लेह एवं पेय एवं से भगवान ये सब प्रकार खाद्यर जीर्णकारी अटंत तेणु आज आम पंचश्रद्धा श्लोक चौदह पर आलोचना करवा बहुत नूतन भक्त मातृवृंद सब आसमें आम अंतराष्ट्र कृष्ण भावना संघ तरफ से हार्दिक अभिनंदन ज्ञापन करगवान उपनिषद वाणी भगवत गीता विषय श्रद्धा जमा कराई भगवदगीतार द्वितीय अध्याय जे जे मे मगमिदम नित्यम अनुतिष्ठन्ति मानव श्रद्धावंत अनुसृत मुच्यन्ति तेति कर्म भगवदगीतार द्वितीय अध्याय भगवान कहते जे भगवान ये सब विभिन्न प्रकार जो
ଭଗବତଗୀତାରେ ନିର୍ଦ୍ଦେଶ ଦେଇଛନ୍ତି। ଏଇ ଯେଉଁ ମତ ଭଗବାନଙ୍କର ମତ ସବୁ ରହିଛି ଏଥିରେ, ଏସବୁ ଭଗବାନଙ୍କର ମତ। ବହୁତ ଲୋକ ବହୁତ ପ୍ରକାର କଥା କହୁଛନ୍ତି, ତାଙ୍କର ବହୁତ ପ୍ରକାର ମତ ଅଛି, କିନ୍ତୁ ଆମେ ଯଦି ଭଗବାନଙ୍କର ମତ ଗ୍ରହଣ କରିବା ତାହେଲେ ଆମର ଆଉ ଅସୁବିଧା ବା ଭ୍ରମ ପଡ଼ିବ ରହିବନି। ଆମର ବଦ୍ଧ ଜୀବ ପାଇଲେ ତାର ଚାରିଟି ଦୋଷ ରହିଛି, ଭ୍ରମ, ପ୍ରମାଦ, ବିପ୍ରଳିପ୍ସା, କର୍ଣ୍ଣପାତ। ଭ୍ରମ କହିଲେ ନିଶ୍ଚିତ ଭାବରେ ଆମେ କିଛି ଭୁଲ କରିବା, ଆମ ସମସ୍ତଙ୍କର କିଛି କିଛି ଅନୁଭୂତି ଥିବ, ଆମେ ଅତୀତରେ ବହୁତ ଭୁଲ କରିଛେ, ନିଶ୍ଚିନ୍ତ ଭାବରେ ସମସ୍ତେ ଭୁଲ କରିବେ, ଏ ହେଉଛି ବଦ୍ଧ ଜୀବର ଲକ୍ଷଣ। ପ୍ରମାଦ କହିଲେ ଗୋଟେ ଜିନିଷକୁ ଆଉ ଗୋଟେ ଜିନିଷ ବୋଲି ଭାବିବା, ଯେମିତି ସାଧାରଣତଃ ସବୁଠାରୁ ବଡ଼ ପ୍ରମାଦ ହେଉଛି ଆମେ ନିଜକୁ ଆମେ ଏଇ ଶରୀର ବୋଲି ଭାବି ଏଇ ଶରୀର ସମ୍ବନ୍ଧୀୟ ଯାହା ଆବଶ୍ୟକ ଅଛି ସେଇଥିରେ ହିଁ ଆମ ଜୀବନ ଚାଲିଯାଉଛି, ଏଇଟା ହେଉଛି ସବୁଠାରୁ ବଡ଼ ପ୍ରମାଦ। ଏବଂ ବିପ୍ରଳିପ୍ସା ହେଉଛି ଯେଉଁ ଠକିବା ମନୋବୃତ୍ତି, ଅନ୍ୟମାନଙ୍କୁ ଯେଉଁ ଚିଟିଂ କରିବା ବା ଠକିବା ମନୋବୃତ୍ତି, ଇଏ ହେଉଛି ବିପ୍ରଳିପ୍ସା। ଏବଂ କର୍ଣ୍ଣପାତକ, କର୍ଣ୍ଣପାତକ କହିଲେ ଆମର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ଏ ଇନ୍ଦ୍ରିୟମାନେ ପରିପୂର୍ଣ୍ଣ ନୁହନ୍ତି, ଆମର ଇନ୍ଦ୍ରିୟମାନଙ୍କର ସୀମିତ ଶକ୍ତି ରହିଛି, ତେଣୁ ଏଇସବୁ ଆମର ବିଭିନ୍ନ ଅସୁବିଧା ସତ୍ତ୍ୱେ ଭ୍ରମ, ପ୍ରମାଦ, ବିପ୍ରଳିପ୍ସା, କର୍ଣ୍ଣପାତକ, ଏଇ ଯେଉଁ ବଦ୍ଧ ଜୀବର ଚାରୋଟି ଦୋଷ ରହିଛି ବା ସୀମିତ ଶକ୍ତି ରହିଛି, ଏଇଥିରେ ଆମେ ଯେଉଁ ମତ ଦେବା ସେ ମତ ସବୁବେଳେ ପରିବର୍ତ୍ତନୀୟ, କିନ୍ତୁ ଭଗବାନ ଏଇ ଯେଉଁ ମତ ଦେଉଛନ୍ତି ଏ ମତ କେବେ ପରିବର୍ତ୍ତନ ନୁହେଁ। ଭଗବାନ ଭଗବତୀତା ଚତୁର୍ଥ ଅଧ୍ୟାୟରେ କହିଛନ୍ତି ଏଇ ଯେଉଁ ଜ୍ଞାନ ଦେଉଛନ୍ତି ଭଗବାନ କୋଟି କୋଟି ବର୍ଷ ପୂର୍ବେ କହିଛନ୍ତି, ସୂର୍ଯ୍ୟ ଦେବତା ବିଭସନ ପ୍ରଥମେ ଭଗବାନ ଏଇ ଭଗବତୀତାର ଜ୍ଞାନ ପ୍ରଦାନ କରୁଥିଲେ, କିନ୍ତୁ ସେ ଯେତେବେଳେ ପରମ୍ପରାରେ ଆସୁଥିଲା ସୂର୍ଯ୍ୟ ଦେବତା ବିଭସନ ତାଙ୍କର ପୁତ୍ର ମନୁ, ମନୁ ତାଙ୍କର ପୁତ୍ର ଇକ୍ଷ୍ୱାକୁ, ଇକ୍ଷ୍ୱାକୁ ତାଙ୍କର ପୁତ୍ର, ଏଇଭଳି ଭାବରେ ଯେତେବେଳେ ପରମ୍ପରାରେ ଆସୁଥିଲା ସେ ଗୋଟିଏ ସମୟରେ ସେ ପରମ୍ପରା ନଷ୍ଟ ହୋଇଯାଇଥିଲା, ଯେଉଁଥିପାଇଁ କି ଭଗବାନ ଏହି ଭଗବତୀତାର ଜ୍ଞାନ ପୁଣି ଥରେ ଅର୍ଜୁନଙ୍କୁ ଦେଇକିରି ଗୋଟେ ନୂତନ ପରମ୍ପରା ପୁଣି ସୃଷ୍ଟି କରୁଛନ୍ତି। କିନ୍ତୁ ଭଗବାନ କହୁନାହାନ୍ତି ଯେ ମୁଁ ଏତେ ବର୍ଷ ତଳେ କହିଥିଲି ମୋର ବର୍ତ୍ତମାନ ଜ୍ଞାନ ଅଧିକା ହେଇଯାଇଛି ତେଣୁ ମୁଁ ଆଉ କିଛି ନୂତନ ତଥ୍ୟ ଦେଉଛି। ଭଗବାନ କହୁଛନ୍ତି ସ ଏ ମାୟା ତୃତୀୟ ଯୋଗ ଭୁକ୍ତ ପ୍ରାଣ, ସେ ପୁରାତନ ଜ୍ଞାନ ଯାହାକୁ ମୁଁ ଭଗବତ ମାନେ ସୂର୍ଯ୍ୟ ଦେବତା ବ୍ୟବସାୟ କହିଥିଲି ସେଇ ଜ୍ଞାନ ବର୍ତ୍ତମାନ ମୁଁ ତୁମକୁ କହୁଛି। ଭଗବାନ ମାନେ ଆମର ବୈଜ୍ଞାନିକମାନେ କ'ଣ କହିବେ, ଯଦି ଶହେ ବର୍ଷ ତଳର ବୈଜ୍ଞାନିକମାନଙ୍କର ଯେଉଁ ମତ ଥିଲା ସେ ମତ ଯଦି କୁହାଯିବ ସେ ଆପଣ ଶହେ ବର୍ଷ ତଳେ ଏଇ ମତ ଥିଲା ତାହେଲେ ବର୍ତ୍ତମାନ ପାଇଁ ତାହେଲେ ନୂଆ ନୂଆ ରିସର୍ଚ୍ଚ ହେଇକି ନୂଆ ନୂଆ ଗବେଷଣା ହେଇ ନୂଆ ନୂଆ ତଥ୍ୟ ବାହାରୁ ସେସବୁ ତଥ୍ୟ ସବୁ ପୁରୁଣା ହେଇଯାଉଛି ଏବଂ ସେ ଆଂଶିକ ସତ୍ୟରେ ପରିଣତ ହେଉଛି, ପୂର୍ଣ୍ଣ ସତ୍ୟରେ ପରିଣତ ହେଇପାରୁନି। କିନ୍ତୁ ଭଗବଦ୍ଗୀତାର ଜ୍ଞାନ କେବେ ଆଂଶିକ ସତ୍ୟ ନୁହେଁ, ଇଏ ହେଉଛି ପୂର୍ଣ୍ଣ ସତ୍ୟ। ତେଣୁ ଭଗବଦ୍ଗୀତାରେ ଭଗବାନ କହୁଛନ୍ତି ତୃତୀୟାଧ୍ୟାୟରେ ଏଇ ଯେଉଁ ମତ ଭଗବାନ ସହ ପ୍ରଦାନ କରିଛନ୍ତି ଭଗବଦ୍ଗୀତାରେ ଯେନେ ମତ ନିଧନ ନିତ୍ୟ ମନୁତିଷ୍ଠତି ମାନ, ଯେଉଁମାନେ ଗ୍ରହଣ କରିବେ ପାଳନ କରିବେ ଭଗବାନଙ୍କ କଥା ସେମାନେ ନିଶ୍ଚିତ ଭାବରେ ବୁଝୁଛନ୍ତି ଯେ ବି କର୍ମ ବି ଏଇ ଯେଉଁ ଭୌତିକ ଜଗତରେ ଯେଉଁ କର୍ମବନ୍ଧନ ରହିଛି ଏଇ କର୍ମବନ୍ଧନ ବା ଯେଉଁ ବନ୍ଦୀ ଅବସ୍ଥାରେ ଅଛେ ଏଇ ବନ୍ଦୀ ଅବସ୍ଥାରୁ ଆମେ ମୁକ୍ତ ହେବା, ଯେଉଁମାନେ ପାଳନ କରିବେ ନିତ୍ୟ ମନୁତିଷ୍ଠ। କିନ୍ତୁ ଆମର ଆଚାର୍ଯ୍ୟମାନେ ବିଶ୍ୱନାଥ ଚକ୍ରଭ୍ରାଠାରୁ ସେମାନେ ତାଙ୍କ ଟୀକା କହୁଛନ୍ତି ଯେ ଯେଉଁମାନଙ୍କର କ୍ଷମତା ନାହିଁ ସକ୍ଷମ ନୁହନ୍ତି ଏଇ ଭଗବଦ୍ଗୀତାର ଯେଉଁ ବିଭିନ୍ନ ପ୍ରକାର ସବୁ ଜ୍ଞାନ ଅଛି ସେ ସବୁ ପାଳନ କରିବାକୁ ସେମାନେ ସମର୍ଥ ନୁହନ୍ତି, ବିଭିନ୍ନ ପ୍ରକାର ଅସୁବିଧା ରହିଛି ଆମ ସଂସାର ଜୀବନରେ ବିଭିନ୍ନ ପ୍ରକାର ଅସୁବିଧା ରହିଛି, କିନ୍ତୁ ଶ୍ରଦ୍ଧା ମଧ୍ୟ ଆମର ଶ୍ରଦ୍ଧା ରହିଛି ଏ ଶ୍ରଦ୍ଧା ଶବ୍ଦରେ ମୁଁ ସେ କଥା ଆସିଲା ଆପଣମାନଙ୍କର ଶ୍ରଦ୍ଧା ଅଛି ବୋଲି ଆପଣମାନେ ଆସୁଛନ୍ତି ବସିଛନ୍ତି, ତେଣୁ ଯେଉଁମାନଙ୍କର ଶ୍ରଦ୍ଧା ଅଛି ଏବଂ ଅନଶୂୟନ୍ତୁ ଭଗବାନ ପ୍ରତି ଅସୂୟା ହେବା ଈର୍ଷା ଯେଉଁମାନଙ୍କର ନାହିଁ ସେମାନେ ମଧ୍ୟ ମୁଚନ୍ତି ତେ ବି କାମ ତେ ଅଗ୍ନି ସେଥିପାଇଁ କୁହାଗଲେ, ଯଦିଓ ସେମାନେ ପାଳନ କରିପାରୁନାହାନ୍ତି ଭଗବାନଙ୍କର ଯେଉଁ ବିଭିନ୍ନ ପ୍ରକାର କଡ଼ାକଡ଼ା ସବୁ କଥା ରହିଛି ସବୁ ଧର୍ମ ତେଜ୍ୟ ଆମେ ସବୁ ଧର୍ମ ତ୍ୟାଗ କରିପାରୁନା ବା ବିଭିନ୍ନ ପ୍ରକାର କିଏ ବିଭିନ୍ନ ପ୍ରକାର ଅଧର୍ମ କାର୍ଯ୍ୟରେ ମଧ୍ୟ ଲିପ୍ତ ରହିଛନ୍ତି, କିନ୍ତୁ ଭଗବାନଙ୍କ କଥା ପ୍ରତି ଶ୍ରଦ୍ଧା ରହିଛି ଏବଂ ଭଗବାନ ପ୍ରତି ଈର୍ଷା ନାହିଁ। ଭଗବାନ କହୁଛନ୍ତି ମୁଚନ୍ତି ତେ ବି କର୍ମ ବି ସେମାନେ ମଧ୍ୟ ଏଇ କର୍ମବନ୍ଧନରୁ ମୁକ୍ତ ପାଇଥାନ୍ତି। भगवान पथरे श्रद्धा आदि श्रद्धा तथा साधु संघ तथा भजन क्रिया तथा अनुभूति तथा निष्ठा रुचि आसक्ति ऐसे विभिन्न स्थान सब रही तेणु प्रथम हूँ श्रद्धा तेणु ये पंचम श्रद्धा भगवान आरंभ कर पंचम श्रद्धा ছাড়া এই যে ছ অধ্যায় এটাকে ভক্তি যোগ বলে কোয়াজ তেমন দ্বাদশ অধ্যায় ভক্তি যোগ বলে কোয়াজ এবং অন্তিমের যে ছটি অধ্যায় এটা এরু অঠর ই হচ্ছে জ্ঞান যোগ ভগবানের যে বিভিন্ন ভগবান প্রচার পাই যে বিভিন্ন মার্গ রয়েছে কর্ম যোগ ভক্তি জ্ঞান এসব রয়েছে কিন্তু বিশেষ ভাবে জ্ঞান উপরে প্রদান করেছি জ্ঞান প্রদান করেছি তেমন এই পঞ্চদশ অধ্যায়ে ইয়ে ভগবান সম্বন্ধে জ্ঞান প্রদান করা হয়েছে পুরুষোত্তম বিভাগ পুরুষোত্তম যে ভগবান অজয় জ্ঞান তত্ত্ব এই অজয় জ্ঞান তত্ত্বকে সাধারণত তিন ভাগে অনুভূত হচ্ছে অজয় জ্ঞান তত্ত্ব তিন ভাগ প্রধান হয়েছে জীবন্তি তত্ত্ব বিকাশ তত্ত্ব যে জ্ঞান অধ্যয়ন ব্রহ্মেতি পরমাত্মকীতি ভগবান ইতি শব্দ যে অজয় জ্ঞান কোন না ভৌতিক জগতের যে জ্ঞান এক দ্বৈত জ্ঞান কুহাযাচ্ছে দ্বৈত কহিলে বিপরীত জিনিস সব রয়েছে এটি হস আছে মানে কান্দ আছে সুখ আছে মানে দুঃখ আছে মান আছে মানে অপমান আছে এই দ্বৈত দুইটি জিনিস রয়েছে বিপরীত জিনিস রয়েছে তো চৈতন্য জ্ঞান তো না করে দিয়েছি যে দ্বৈতে মাত্রা মাত্র জ্ঞান সকলই ভ্রম এই ভাব এই বন্ধ এই মনোধর্ম আমি বহু অধিকাংশ লোক কহিলে এইটা কামটা ঠিক হয়েছে এটা ভাল হয়েছে আর কে কহিলে সেই কামটা ভাল খারাপ বলে কহিলে ইয়ে হচ্ছে দ্বৈত জ্ঞান দ্বৈতে ভদ্র অভদ্র এইটা ভাল এটা খারাপ এই যে জ্ঞান ভৌতিক জগতের যে জ্ঞানটা দ্বৈত জ্ঞান ইয়ে হচ্ছে সব ভাল এ সব ভুল এই ভাল এই মন্দ এই সব মনধর্ম আমি প্রকৃত এই অদ্বৈত জ্ঞান প্রাপ্ত হই তেমন অদ্বৈত জ্ঞান হচ্ছে এই দ্বৈত জ্ঞানের উদ্ধার অদ্বৈত জ্ঞান তেমন এই অদ্বৈত জ্ঞান কোন প্রকার মারা ট্রান্সলেশন বা ইংরেজিতে এটা ট্রান্সলেশন করছি অ্যাবসলিউট নলেজ অ্যাবসলিউট অ্যাবসলিউট মানে এই যে দ্বৈত জ্ঞানের উদ্ধার যে অদ্বৈত জ্ঞান তত্ত্ব তেমন এই অদ্বৈত জ্ঞান তত্ত্বকে সাধারণত তত্ত্ববিদ মানে তিন ভাগে অনুভূত করেন বা তিনি ভাবে জানপারেন কোন সেটা না ব্রহ্মেতি পরমাত্মকীতি ভগবান ইতি শব্দতে প্রথম অনুভূতি হচ্ছে ব্রহ্ম অনুভূতি দ্বিতীয় অনুভূতি হচ্ছে পরমাত্মা অনুভূতি এবং তৃতীয় বা অন্তিম অনুভূতি হচ্ছে ভগবত অনুভূতি তেমনি এই যে ভগবত অনুভূতি ইয়ে হচ্ছে সর্বশ্রেষ্ঠ চূড়ান্ত অনুভূতি তেমনি এই ভগবত অনুভূতি বা ভগবত জ্ঞান আমি এই পঞ্চদশ অধ্যায়ে প্রাপ্ত হচ্ছে ভগবান তাকে আমি কহিবা ইয়ে হচ্ছে সবুজ বৃহত্তম জ্ঞান ভগবান সম্বন্ধে যে জ্ঞান তা হচ্ছে বৃহত্তম কিন্তু যে ব্রহ্ম সম্বন্ধে জ্ঞান ইয়ে হচ্ছে বৃহ এবং পরমাত্মা সম্বন্ধে জ্ঞান বৃহত্তর বলে কোথায় তিন প্রকার জ্ঞান আমি ভগবত গীতায় প্রাপ্ত অন্তিমে ভগবান কহিতেছেন ইতিতে জ্ঞান আখ্যাত বুহা বুহতর মায়া বিভ্রসেতে তসে সেন তথে চসে কথা করু সর্বভূয় তমাম ভূয় শুনুমে পরমাম বচ ইষ্টো শুনে দৃঢ় নীতি তত বখ্যান দেহি ভগবান তিন প্রকার জ্ঞান দিয়েছে ভূয় ভূয়তর এবং ভূয়তম তো ভূয় জ্ঞান হচ্ছে ভগবান যে শরীরের যে অঙ্গর প্রভাব বা শরীরের যে আলোক রয়েছে জ্যোতি রয়েছে তাকে ব্রহ্ম জ্ঞান বলে কুহাযাচ্ছে যাকে ভূয় জ্ঞান ব্রহ্ম সম্বন্ধে জ্ঞান এবং পরমাত্মা সম্বন্ধে জ্ঞান হচ্ছে ভগবানকর আংশিক প্রকাশ ভগবান সবুঠারে বিস্তার লাভ করছেন তেমন এইটি আমি পরমাত্মা সম্বন্ধে জ্ঞান প্রাপ্ত হচ্ছে अहम वैश्वान बुद्धा प्राणिना धर्मासिता भगवान कहते हो एक से दुई नुहंती किंतु वो से संपूर्ण विस्तार लाभ कर सकते विश्वान भगवान आंशिक प्रकाश रहे समस्त का हृदय रह सकते हृदय भीतर रह सकती कि पाकिस्तान रह सकती अणु परमाणु रह मध्य रह सकती भगवान शिव जी भगवान पर परमात्मा संबंध ज्ञान ज्ञान की गुह्यतर ज्ञान एवं गुह्यतम ज्ञान हो कौन ना भगवत संबंध ज्ञान को गुह्यतम ज्ञान तेणु यही गुह्यतम ज्ञान गुह्य गुह्यतर सब ज्ञान मिसिकी अच्छे जमी उदाहरण स्वरूप यदि आम पाखे शहे टाँग अच्छी मैंने तादेह पचास टाँग अच्छी कोड़े टाँग अच्छी दस टाँग अच्छी पांच टाँग अच्छी दुई टाँग अच्छी কিন্তু আমাদের যদি টঙ্কাটা আছে আমি পাইবে না আমার শহর টাকা আছে তেমন যে মানে ব্রহ্ম জ্ঞান প্রাপ্ত হচ্ছেন সে ভগবত জ্ঞান রু বঞ্চিত হয়েছেন বা যে মানে পরমাত্মা জ্ঞান পাচ্ছেন সে মানে ভগবত জ্ঞান সে মানে প্রাপ্ত হয়ে না পূর্ণভাবে প্রাপ্ত হয়ে না কিন্তু যে মানে ভগবত জ্ঞান প্রাপ্ত হয়েছেন সে মানে এক সব জ্ঞান প্রাপ্ত হয়েছেন ব্রহ্ম জ্ঞান প্রাপ্ত হয়েছেন পরমাত্মা জ্ঞান প্রাপ্ত হয়েছেন এবং ভগবত জ্ঞান তেমনি পাঁচদশ অধ্যায়ে ভগবানকে কদাচিৎ পুরুষোত্তম বিভাগ দেব ভগবান তো সমস্ত জ্ঞান আছে প্রদান করে দিচ্ছে পুরুষোত্তম অন্তিম সময় পাই তিন শুক্রে অন্তিম আমরা দেখবে আর পরে পনেরো সোমবার যে আসলে সেটা ভগবান পাইবে যে সমস্ত বেদে মুঁ হচ্ছে বেদ্য এবং মুঁ হচ্ছে বেদান্ত মুঁ হচ্ছে বেদান্ত রচনাকারী তেমন এই কথা শুনিকি আমার বিশ্বনাথ ঠাকুর তাঙ্কর ভাষা কৌছন্তি যে অর্জুন মনরে প্রশ্ন হচ্ছে যে আপনি যদি বেদ জানছেন তাহলে মতো টিকে কুহন্তু তেমন তারপর যে তিনটি শ্লোক আছে পনেরো অধ্যায় ষোল সতেরো আঠারো এই তিনটি শ্লোকরে বেদর সার অংশটা বর্ণনা করা যাইছে যে ভগবান সম্বন্ধে জ্ঞান গুহ্যতম তিন প্রকার জ্ঞান এই পনেরো অধ্যায় ষোল সতেরো এবং আঠারো এই তিনটি শ্লোকরে বর্ণনা করা যায় এই পুরুষোত্তম বিভাগ দেওয়ার জন্য ভগবান আরম্ভ করছেন সেতবে এই ভৌতিক জগৎ বিষয়ে জ্ঞান প্রদান করছেন যে এই যে ভৌতিক জগৎ আমি যা দেখুছে আমি হচ্ছে এইটা হচ্ছে সত্য কিন্তু ভগবান এই ভৌতিক জগৎ কিভাবে বর্ণনা করছেন না উর্ধম গোল মদ সাগর সত্যম কাব অভ্যাম ছন্নাশেষ প্রণালী দস্তম বেদ সবেনবী প্রকৃত জ্ঞানী কিয়ে না যে জানিছেন এই ভৌতিক জগত হচ্ছে গোটে ওলটা বৃক্ষ সিএ হচ্ছে প্রকৃত জ্ঞানী ব্যক্তি বা প্রকৃতরে বিদ্বান ব্যক্তি কিন্তু সাধারণত বৈজ্ঞানিক মানে মন্ত্র বা যেতে তথাগত জ্ঞানী মানে অছন্তি সেমানে এ ভৌতিক জগত কু গোটে ওলটা বৃক্ষ বলে কেই ধরন্তি না সেমানে প্রকৃত বস্তু বলে ধরন্তি ভৌতিক জগত তেণু সেমানে প্রকৃত জ্ঞানী ব্যক্তি নুহ তেমনি যে ভাব ভৌতিক জগত যে রয়েছে ইয়ে হচ্ছে চিত জগত যে রয়েছে এ ভৌতিক জগত ঊর্ধ্বরে চিত জগত রয়েছে সেই চিত জগতের ইয়ে হচ্ছে প্রতিফলন বিকৃত প্রতিফলন পারমানেন্ট রিফ্লেকশন তেমনি এই শ্লোকরু ভগবান এই পঞ্চদশ অধ্যায় আরম্ভ করছেন মাত্র কোড়িটি শ্লোকরে পঞ্চদশ অধ্যায়ে ভগবত জ্ঞান পুনর্বার প্রদান করছেন তেমনি এই যে এই যে ভৌতিক জগত গোটে ওরটা বৃক্ষ রহিলা এই ওরটা বৃক্ষরে আমি বর্তমান এই ওরটা বৃক্ষরে রয়েছে আমি কোন পাই এই ওরটা বৃক্ষ আসছি আমি আসছে না কর্মান বন্ধিনি মনুষ্য লোকে কর্ম ফল আমি ভোগ করছি মনুষ্য লোকরে কর্ম ফল ভোগ করি আমি এই ভৌতিক জগতে রয়েছি যদিও আমি হচ্ছে ভগবানের উচ্চতর শক্তি মনি বাস জীব লোকে জীব ভূত সনাতন আমি ভগবানের অংশ সনাতন অংশ এর মধ্যে আমি কিছুদিন তলে সৃষ্টি হয়েছিল এবং কিছুদিন পরে আমি আগে উভয় যা আমি সবুজ পাই আছে সেটি সনাতন শব্দ ব্যবহার করা হয়েছে এবং আমি হচ্ছে ভগবানের অংশ তেমন যদি প্রশ্ন উঠিব তাহলে আমি যদি আপনার ভগবান আপনার অংশ আমি তাহলে আমি কাহিনি এ কর্ম অনুবন্ধনের এটা তো গোলটা যে প্রকৃত ইয়ে জগত নুহ প্রকৃত জিনিস জগত এটা নুহ জিন জগত এটা প্রতিফলন তাহলে আমি কাহিনি এটিকে আসছি ଏଇ କର୍ମଫଳ ଅନୁସାରେ ଆସେ। ଯେହେତୁ ଆମେ ଏଇ ଯେଉଁ ବିଭିନ୍ନ ପ୍ରକାର କର୍ମ ସବୁ ରହିଛି, ଏଇ କର୍ମର ଫଳ ଲାଭ ଭୋଗ କରିବା ପାଇଁ ଏଇ ଭୌତିକ ଜଗତରେ ଆମେ ରହିଛୁ। ତେଣୁ ଏଇ କର୍ମଫଳ ଯଦି ଆମେ ମୁକ୍ତି ପାଇପାରିବା, ତାହେଲେ ଏଇ ଯେଉଁ ଭୌତିକ ଜଗତ ଅଛି ତାକୁ ଦୃଢ଼ ଛୁତ୍ତୁଆ ଆମେ ପୂର୍ଣ୍ଣ ଭାବରେ ଆକୁ ଛିଣ୍ଡେଇ ପାରିବା। ଅସତ ଯୋଉ ଅସତ ରୂପକ ଶସ୍ତ୍ର ଶସ୍ତ୍ରରେ ତାକୁ ଆମେ ଦୃଢ ଭାବରେ ଛେଦନ କରିବା ପାଇଁ ଭଗବାନ କହୁଛନ୍ତି। ଏ ଭୌତିକ ଜଗତ ଯୋଉ ଓରଟା ଗୁଡ଼ିକରେ କହିକିରି କହିବାର ଉଦ୍ଦେଶ୍ୟ ହେଉଛି ଯେ ଏଇଟା ତମର ବାସସ୍ଥାନ ନୁହଁ। ତେଣୁ ଅସଙ୍ଗରୂପକ ଶସ୍ତ୍ରରେ ଶସ୍ତ୍ର ଦ୍ୱାରା ଆମେ ଆର ଗୃହକୁ ଦୃଢ ଭାବରେ ଛେଦନ କରିବା ପାଇଁ ଭଗବାନ କହୁଛନ୍ତି। ଅସଙ୍ଗ ଶସ୍ତ୍ର ଦୃଢ଼ ତେଣୁ ଯଦି ଆମେ ଦୃଢ ଭାବରେ ଛେଦ କରିବା ତାହେଲେ କଣ ହବ ନା ତଥା ପଦାନ୍ତା ପରିମାଦିତବ୍ୟ ଯସ୍ମିନ୍ ଗତାନ୍ନ ନିଗତନ୍ତ ଭୂୟ ତମେବ ଚାର୍ଯ୍ୟମ ପୁରୁଷ ପ୍ରପଦେ ଯତ ପ୍ରଭୃତି ପୁରୁଷ ପ୍ରାଣ। ଏଇଟା କେମିତି ଆମେ ଛେଦନ କରିପାରିବା ନା ଆମେ ଛେଦନ କଲେ ଭଗବତ ଧାମକୁ ଯାଇପାରିବା ତଥା ପଦାନ୍ତା ପରିମାଦିତବ୍ୟ ଯୋଉ ଭଗବତ ଧାମକୁ ଆମେ ଯିବା ଯୋଉ ଧାମକୁ ଗଲେ ଯସ୍ମିନ୍ ଗତାନ୍ ନ ନିବର୍ତ୍ତନ୍ତେ ହୁଏ ଆଉ ଆମକୁ ଏ ଜନ୍ମ ମୃତ୍ୟୁ ଭୋଗ କରିବାକୁ ପଡିବ ନାହିଁ। ତେଣୁ ସେଇ ଜଗତକୁ କେମିତି ଆମେ ଛେଦନ କରିକିରି ସେଇ ଜଗତକୁ ଯାଇପାରିବା ନା ନିର୍ମାଣ ମୋହା ଯେତେ ସମୟ ଦୋଷା ଅଧ୍ୟାତ୍ମ ନିତ୍ୟା ବିନିବୃତ୍ତ କାମ୍ୟା ଦ୍ୱନ୍ଦ୍ୱ ବିମୁକ୍ତମ ସୁଖ ଦୁଃଖ ସଙ୍ଗେଇ ଗଚ୍ଛନ୍ତେ ମୂଢ଼ା କଦମ ବ୍ୟନ୍ତ ଇଏ ହେଉଛି ଉପାୟ ଯାହାଦ୍ୱାରାକି ଆମେ ଏ ଭୌତିକ ଜଗତକୁ ମାନେ ଇଏ କରିକି ଅତିକ୍ରମ କରି ଆମେ ଭଗବତ ଧାମକୁ ଯାଇଥାଏ। ନିର୍ମାଣ ମୋହା ନିର୍ମାଣ ସମସ୍ତଙ୍କର ମାନ ରହିଛି ଅଭିମାନ, କିନ୍ତୁ ଯେଉଁମାନେ ନିର୍ମାଣ ହେବେ ସେମାନେ ଏ ଭୌତିକ ଜଗତକୁ ଉଦ୍ଧାର କରିପାରିବେ। ଅମାନିତ ମଦାନିତ ହିଂସା କାନ୍ତି ରାଜମନ ସନ୍ଧ୍ୟାରେ ଜ୍ଞାନ ବିଷୟରେ କହିବେ ସେଥିରେ ପ୍ରଥମେ କହିଲେ ଅମାନ ଅମାନିତ୍ୱ ତେଣୁ ମହାପ୍ରଭୁ କହିଲେ ଯେ ଅମାନିନା ନାନ୍ଦେନ କୀର୍ତ୍ତନୀୟ ସଦାନ ସାଧାରଣତଃ ସମସ୍ତଙ୍କର ଭୌତିକ ଜଗତରେ ଦମ୍ଭ ଦର୍ପ ଅଭିମାନ ଏସବୁ ରହିଛି। ଇଏ ହେଉଛି ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଗତ ଲକ୍ଷଣ, କିନ୍ତୁ ଯେଉଁମାନେ ଦୈବୀ ସମ୍ପଦର ଅଧିକାରୀ ଅଛନ୍ତି ସେମାନେ ନିର୍ମାଣ ମୋହ ମୋହ ରହିବନି। ଭୌତିକ ଜଗତରେ ସମସ୍ତଙ୍କର ମୋହଗ୍ରସ୍ତ ହେଇକି ରହିଛନ୍ତି। ତେଣୁ ଅନ୍ତିମରେ ଯେତେବେଳେ ଭଗବାନ ଜ୍ଞାନ ପ୍ରଦାନ କରିଛନ୍ତି, ଜ୍ଞାନ ପ୍ରଦାନ କରିସାରିଲା ପରେ ଅର୍ଜୁନ କହିଲେ ଯେ ମୋର ପ୍ରଧାନ ମୋହ ଦୂର ହେଲା, ନଷ୍ଟ ମୋହ ସ୍ମୃତି ଲଗ୍ଲା, ଆପଣଙ୍କ କୃପାରୁ ଏ ମୋହ ଦୂର କରିପାରିବ। ତେଣୁ ନିର୍ମାଣ ମୋହ ବିଦେଶଙ୍କ ଦୋଷା ସଙ୍ଗ ଦୋଷ ରହିଛି ଏଠି ଯୋଉ ହଉଛି ଏଇଟା ହଉଛି ସଙ୍ଗର ଗୁଣ, ଏଇଟା ଦୋଷ ନୁହଁ, ଏଇଟା ହଉଛି ସତ୍ସଙ୍ଗ। ଅସତ୍ସଙ୍ଗ ସତ୍ସଙ୍ଗ ଦୁଇଟି ଜିନିଷ ଭୌତିକ ଜଗତ ରହିଛି। ସାଧାରଣତଃ ସମସ୍ତେ ଅସତ୍ସଙ୍ଗରେ ରହୁଛନ୍ତି ଯେଉଁଥିପାଇଁ କି ଭଗବାନ ସେମାନେ ଜାଣିପାରୁନାହାନ୍ତି, କିନ୍ତୁ ସତ୍ସଙ୍ଗ ରହିଲେ ସଦା ପ୍ରସଙ୍ଗା ସମ୍ବିଧୋ ଭବନ୍ତି ରୋଜଗାର ରସାୟନ କଥା ତଦୋଷଣା ଆସୁ ଭଗବତ ଲକ୍ଷ୍ମଣୀ ଶ୍ରଦ୍ଧା ଭକ୍ତି ଭକ୍ତି ଅନୁପମୀ ସତ୍ସଙ୍ଗରେ ହିଁ ଆମେ ଭଗବାନଙ୍କୁ ଜାଣିପାରିବା। ସତ୍ସଙ୍ଗ ହେଲେ ଯେଉଁଠି ଭଗବାନଙ୍କ କଥା ପ୍ରଚାର କରାଯାଉଛି, ସଦା ପ୍ରସଙ୍ଗ ଅନୁବିଜ୍ଞ ସଙ୍ଗୀତ ଭଗବାନଙ୍କ କଥା ଶ୍ରବଣ କଲେ କ'ଣ ହବ ନା ତଦୋଷଣ ଆସୁ ଅପବର୍ଗ ବର୍ତ୍ତମାନ ଅପବର୍ଗ ରାସ୍ତାରେ ଆମେ ଚାଲିବା, ଖୁବ୍ ଶୀଘ୍ର ଆମେ ଅପବର୍ଗ ରାସ୍ତାରେ ଚାଲିବା। ଆମେ ବର୍ତ୍ତମାନ କବର୍ଗ ରାସ୍ତାରେ ଅଛେ, ଏ ଭୌତିକ ଜଗତ କହିଲେ ସମସ୍ତେ ପରିଶ୍ରମ କରୁଛନ୍ତି, ପରିଶ୍ରମ କଲେ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ୁଛି ଏବଂ ସବୁକିଛି ବ୍ୟର୍ଥ ହେଇଯାଉଛି ଏବଂ ଅନ୍ତିମରେ ମୃତ୍ୟୁ ଦ୍ୱାରା ମୃତ୍ୟୁ ମାଧ୍ୟମରେ ସବୁକିଛି ନଷ୍ଟ ହେଉଛି। ଇଏ ହେଉଛି କବର୍ଗ ରାସ୍ତା, କିନ୍ତୁ ଭଗବାନଙ୍କ କଥା ଆମେ ଯେତେବେଳେ ଶ୍ରବଣ କରୁଛେ ସତ୍ସଙ୍ଗରେ ସେତେବେଳେ ଆମେ ଅପବର୍ଗ ମାର୍ଗରେ ଗତି କରୁଛୁ। ଅପବର୍ଗ କହିଲେ ଯେଉଁ ବି ଏସବୁ ଅବର୍ଗ ଜିନିଷ କିଛି ନାହିଁ। ଯେ ଭଗବାନଙ୍କ ପାର୍ବତ କିଭଳି ବା ଭଗବତ ଧାମ କିଭଳି ନ ତତ୍ଵାସେ ସୂର୍ଯ୍ୟ ନ ଶଶାଙ୍କ ନ ପାର୍ବ ଯେତ୍ତନ୍ତେ ଯୋଉ ଭଗବାନଙ୍କ ଧାମ ଆମର ବୈଜ୍ଞାନିକ ମାନେ ବିଭିନ୍ନ ପ୍ରକାର ଗବେଷଣା କରୁଛନ୍ତି, ବିଭିନ୍ନ ପ୍ରକାର ସାଟେଲାଇଟ୍ ଛାଡ଼ୁଛନ୍ତି, ଏ ପୃଥିବୀ ବାହାରେ ଆଉ କେଉଁଠି ଜୀବନ ଅଛି କି ନାହିଁ ଏପର୍ଯ୍ୟନ୍ତ ସେମାନେ ଜାଣିନାହାନ୍ତି ଯେ ପ୍ରକୃତରେ ଆଉ କେଉଁଠି ଜୀବନ ଅଛି ବୋଲି, ଏପରି ସନ୍ଧାନ ସେମାନେ ପାଇପାରିନାହାନ୍ତି। କିନ୍ତୁ ପ୍ରତି ପୃଥିବୀର ଯେପରି ଭାବରେ ଲୋକ ଜଣାଶୁ ହେଇକି ରହିଛନ୍ତି, ଭର୍ତ୍ତି ହେଇକି ରହିଛନ୍ତି, ଭରପୁର ହେଇକି ରହିଛନ୍ତି, 84 ଲକ୍ଷ ପ୍ରକାର ଜୀବ, ତେଣୁ ସେହିଭଳି ଭାବରେ ଯେତେ ଆମେ ଯାହା ସବୁ ଜାଗା ଦେଖୁଛେ, ଯାହା ସବୁ ଆମେ ଦେଖୁଛେ, ଚନ୍ଦ୍ର ସୂର୍ଯ୍ୟ ଯାହା ସବୁ ଅଛି, ସବୁଠି ଜୀବନ ଭରିକି ରହିଛି। ତେଣୁ ଏଇସବୁ ଯୋଉ ଭୌତିକ ଜଗତର ହୃଦୟରେ ଯୋଉ ଚିତ୍ ଜଗତ ରହିଛି, ସେ ଚିତ୍ ଜଗତର କିଭଳି ଲକ୍ଷଣ ନା, ସେଠି ଆଉ ଏସବୁ ସୂର୍ଯ୍ୟ ଚନ୍ଦ୍ର ଆଲୋକର ଆବଶ୍ୟକତା ନାହିଁ। ଆମର ବର୍ତ୍ତମାନ ଯଦି ଇଲେକ୍ଟ୍ରିସିଟି ଚାଲିଥିବ ତାହେଲେ ଆମେ ସବୁ ଅନ୍ଧକାର ହେଇଯିବୁ। ଇଏ ହେଉଛି ଅନ୍ଧକାରମୟ ଜଗତ, ତ ସେଥିପାଇଁ ବେଦରେ କୁହାଯାଉଛି ତମସୋ ମା ଦ୍ୱିତୀୟ ଗମୟ, ଅନ୍ଧକାର ଗୁଣନା। କିନ୍ତୁ ଏଇ ଭୌତିକ ଜଗତ ହେଉଛି ଅନ୍ଧକାରମୟ ଜଗତ, ସେଥିପାଇଁ ଏଠି ସବୁ ବିଭିନ୍ନ ପ୍ରକାର ଆଲୋକର ବ୍ୟବସ୍ଥା ସବୁ କରାଯାଇଛି। କିନ୍ତୁ ଭଗବତ ହେଉଛି ସ୍ୱୟଂ ଉଦ୍ଭାସିତ, ତେଣୁ ସେଠି ଆଉ ଆଲୋକର ଆବଶ୍ୟକତା ନାହିଁ। ନ ତଦ୍ଭାସିତ ସୂର୍ଯ୍ୟ ନ ଶଶାଙ୍କ ନ ପାହାଡ଼ ଯଦ୍ୱତ୍ୱ ପରିବର୍ତ୍ତେ ତଥା ଯୋଉଠି ଗଲେ ଆମକୁ ଆଉ ଫେରିବାକୁ ପଡ଼ିବନି, ସେ ହେଉଛି ଭଗବାନଙ୍କର ଶ୍ରେଷ୍ଠ ଧାମ। ତେଣୁ ଆମେ ସେଠି କେମିତି ଯାଇପାରିବା ନା, ଯେହେତୁ ଆମେ ଭଗବାନଙ୍କର ଅଂଶ, ନଈ ମାଂସ ଜୀବ ଲୋକେ ଜୀବ ଭୂତ ସନାତନ ମନସ୍ଥାନ ଇନ୍ଦ୍ରିୟାଣି ପ୍ରକୃତି ସ୍ଥାନିକ ସତ୍ୟ। ତେଣୁ ଯେହେତୁ ଆମେ ଭଗବାନଙ୍କର ଅଂଶ, ତେଣୁ ଆମେ ହେଉଛେ ସବୁବେଳ ପାଇଁ ଭଗବାନଙ୍କର ଅଂଶ ହିସାବ ରହିଛେ ସନାତନ। କିନ୍ତୁ ତେଣୁ ମନ ଗୋଟେ ଇନ୍ଦ୍ରିୟର ଉଦ୍ଧାର, ଇନ୍ଦ୍ରିୟାଣୀ ପରାଣ୍ୟା ହଉ ଇନ୍ଦ୍ରିୟ ପର ମନ, ଇନ୍ଦ୍ରିୟଠାରୁ ଶକ୍ତିଶାଳୀ ହେଉଛି ମନ। ତେଣୁ ଏଇ ମନ ଦ୍ୱାରା ମନ ସ୍ରଷ୍ଟା ଇନ୍ଦ୍ରିୟାଣି ପ୍ରକୃତି ସ୍ଥାନିକ ଅଛନ୍ତି। ଏଇ ଭୌତିକ ଜଗତରେ ଏଇ ତ୍ରିଗୁଣ ପ୍ରକୃତି ଯେଉଁ ରହିଛି ସତରହଜାର ଏଇ ତ୍ରିଗୁଣମୟ ପ୍ରକୃତିରେ ବର୍ଷତି, ବିଭିନ୍ନ ପ୍ରକାର କଷ୍ଟ ସେ ସେବା କରୁଛି। ତେଣୁ କେମିତି ଆମେ ଏଇ ଯୋଉ ଭୌତିକ ଜଗତକୁ ଉଦ୍ୟୋଗ ଯିବା, କିଭଳି ଭାବରେ ନା ଶରୀର ଈଶ୍ୱର ଗୃହୀତ ଦାନ ସଂଜାତି ବାୟୁ ବନ୍ଧା ନିବାସ, ଯେମିତି ଆମେ ଦେଖିବା ଗୋଟେ ଯଦି ଗୋଟେ ଭଲ ବଗିଚା ଥିବ, ଫୁଲ ବଗିଚା ଥିବ, ସେ ବଗିଚା ଦେଇ ଯୋଉ ବାୟୁଟା ଆସୁଥିବ ସେ ବାୟୁରେ ସେ ଫୁଲର ଗନ୍ଧଟା ଆସୁଥିବ। ତ ସେଇଭଳି ଭାବରେ ଆମେ ଶରୀରଙ୍କୁ ଦେବା ହେଉଛି, ଆମେ କେଉଁଭଳି ଭାବରେ ଶରୀର ପ୍ରାପ୍ତ ହେଉଛେ ଏବଂ ବା ଉତ୍କ୍ରାମ ଥିବା ଏଇ ଶରୀରକୁ କେମିତି ତ୍ୟାଗ କରୁଛେ। ତେଣୁ ଆମର ମନର ଯେଉଁ ଚିନ୍ତାଧାରା ରହିଛି, ସେ ଚିନ୍ତାଧାରା ଯେମିତି ପବନ ଯେଉଁ ସ୍ଥାନ ଦେଇକି ଆସିବ ସେ ସୁଗନ୍ଧି ସେ ବହନ କରିବ, ସେଇଭଳି ଭାବରେ ଆମର ଯେଉଁ ଚିନ୍ତାଧାରା ରହିଛି ସେ ଚିନ୍ତାଧାରା ଅନୁସାରେ ଆମର ସୂକ୍ଷ୍ମ ଶରୀର ଆଉ ଗୋଟେ ସ୍ଥୂଳ ଶରୀର ପ୍ରାପ୍ତ ହେବ। ଏଟା ମୁଁ ପସନ୍ଦି ଅଚକ୍ଷୁ ଯେଉଁମାନେ ବିମୁଡ଼ା ନନ୍ ପସନ୍ଦି ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଏଇଟା ଦେଖିପାରନ୍ତି ନାହିଁ, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଏଇଟା ଜାଣିପାରନ୍ତି କେମିତି ଶରୀର ଗୋଟେ ଗ୍ରହଣ କରୁଛି, ଗୋଟେ ଶରୀର ତ୍ୟାଗ କରୁଛି, ଏସବୁ ଜିନିଷ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ସବୁ ଜାଣିପାରୁଛନ୍ତି, କିନ୍ତୁ ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଏଇଟା ଜାଣିପାରୁନାହାନ୍ତି। ଶ୍ରୋତ୍ରଂ ଚକ୍ଷୁ ସ୍ପର୍ଶନଂ ଚ ରସନଂ ଘ୍ରାଣମେବ ଚ ଅଧିଷ୍ଠାୟ ମନସ୍ଥାୟ ବିଷୟ ପୁରୁଷେବତେ। ତେଣୁ ଏଇ ଯୋଉ ଆମର ଭୌତିକ ଜଗତରେ ଯୋଉ ବିଷୟ ସବୁ ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଏଇସବୁ ବିଷୟକୁ ନେଇକି ଆମେ ଏଇ ଆନନ୍ଦ ଉପଭୋଗ କରୁଥିବା ଭୋଗ କରୁଛୁ। ତେଣୁ ଉତ୍କ୍ରାମତମ ସ୍ଥିତ ବାମେ ଗୁଞ୍ଜାନ ବାଗମାନିତମ විමුඩා නාම පස්සන්ති පස්සන්ති ඥානකර්තසං යොමනේ ඥානී ඒ ඥානපත්තවිසන්ති සහනේසු කුංච ඥානකර්තසං යොමනේ ඒ ඥානපත්තයිනාති මුක්තවර්ති සහනේසු කුංච ඥානකර්තසං ජාව ජීවේ සුභම් ජීවේ ඍණම් පුත්‍රා මුතම් ජීවේ දස්මුහතස්ස දයාස උතපුණාන
ගියර දබ්බ පදාර්ථ දබ්බ උත්තර පාදේ ගණකලේ අර ආනන්ද පයිකලේ
එනවා මේ ඇත්තේ ධන පුරාණ නම් රෝහකරි දෙවි ධන නැහැ කල් ගුණ කරි තනා දැන් සුත්‍ය කෙන්ති මේ සුත්‍ය කොහොමද බලන්න අමත සර්ව වසුණු දෙය විතර මුතුවාල් කොටේ ඒ සර්ව දාහයි යොත් එතන ආව කෝසේ ආශිවද සිවි ගුණ සිවි තන යෝනි විමුඩා ජවන් මුක්ත වෙක්ති සමන ඉසුත ගොන් ගාමකෂ්ඨම් භාවේ විඥාන සම්බාකන තු විඥානං පසන්දි පසන්දි ඥානක්ෂය තුන ජන්තෝ යෝගිනස්තය නම් පසන්දි ආත්මනි අවස්ථිකම් චතන්තෝ අපි අකුදාර්මන නාන්‍ය පසන්දි අතිස් යෝමනේ විද්වාන් වර්ති සමනේ සුතුච ඥානකය යෝමන විද්වාන් මොහන්ති සමනේ සුතුච ඥානකම් තුන චතන්තෝ යපි කොන්දිය විඥානං පසන්දි පසන්දි ඥානං ඒක දනානං පසන්දි අචේතසං දදාත්මං ගතං තේජෝ තවතු භාසයති කියලා. ජච්ඡන්ද්‍රමසි ජච්ඡාගම තත්තේජෝ විදි මාර්ගම්. දරෝ සබුතේන භාවා ප්‍රකාශතේ ගයිස. ආදිත්‍ය සුජ්ජත රාමකරි දදාත්මං ගතං තේජෝ තවතු භාසයති කියලා. ජන්ති ආදිත්‍ය අවා ජෝ සුජ්ජර ආලෝකරි ସୂର୍ଯ୍ୟର ଆଲୋକରେ ସମସ୍ତ ପ୍ରାଣୀମାନେ ତାଙ୍କ ଜୀବନଧାରଣ କରିପାରୁଛନ୍ତି ଏବଂ ଚନ୍ଦ୍ରର ଯେଉଁ କିରଣ ରହିଛି ସେ ଚନ୍ଦ୍ର କିରଣରେ ସବୁକିଛି ଔଷଧି ବୃକ୍ଷ ଲତା ଇତ୍ୟାଦି ସେମାନେ ସବୁ ପୁଷ୍ଟି ସାଧନ କରୁଛନ୍ତି ତାପରେ ପୁଣି ଭଗବାନ ସବୁଠି ରହିଛନ୍ତି ଗାମା ନିଶ୍ଚିତ ବୋଧାମି ଧାରାୟାମି ଅହମ୍ ବୋଲସା ଉଷ୍ଣାମି ଚ ଔଷଧି ସର୍ବା ସମୁଦ୍ର ସାର୍ମକ ଆ ପୂର୍ବ ଶ୍ଳୋକରେ ଚିନ୍ତା କରୁଛନ୍ତି ଗାମା ନିଶ୍ଚିତ ଭୂତାନି ଏ ଭୌତିକ ଜଗତ କେମିତି ସୃଷ୍ଟି ହୋଇପାରୁଛି ଭଗବାନ ଏ ଭୌତିକ ଜଗତକୁ ଧାରଣ କରିଛନ୍ତି ଧାରାୟାମି ଅହମ୍ ଓଜସା ଭଗବାନ ତାଙ୍କ ଶକ୍ତି ଦ୍ୱାରା ଏଇଟା ଧାରଣ କରିଛନ୍ତି ତେଣୁ ବର୍ଣ୍ଣନା କରାଯାଇଛି ଆମର ଯେଉଁ ରହିଛନ୍ତି ଅନନ୍ତ ଦେବ ଯିଏକି ଭଗବାନଙ୍କର ବିସ୍ତାର ତାଙ୍କର ଯେଉଁ ହଜାରେ ପଣା ରହିଛି ଅନନ୍ତ ଦେବ ତାଙ୍କର ଏଇ ହଜାର ପଣାରେ ଗୋଟିଏ ପଣାରେ ଏ ଭୌତିକ ଜାଗା ସବୁକିଛି ରହିଛି ଏ ଯେଉଁ ଭୌତିକ ଜାଗା ତାର ବିସ୍ତାର ହେଉଛି 50 କୋଟି ଯୋଜନ ବା 400 କୋଟି ମାଇଲ ଏ ସମଗ୍ର ବିଶ୍ୱ ସେଇ ଅନନ୍ତ ଦେବଙ୍କର ଯେଉଁ ହଜାରେ ପଣା ଅଛି ଦଶ ଶତାନ ଦଶ ଶହ ମାନେ 1000 ଗୁଣା ବା ଆନନ୍ଦ ବା ମୁଖ ଯାହାଙ୍କର ଭଗବାନଙ୍କର ସେଇ ଦଶ ଶତାନ ଆଦିଦେବଙ୍କର ମସ୍ତକରେ ବା ପଣାରେ ଏଇ ସମସ୍ତ ଭୌତିକ ଜଗତରେ ସୋରିଷ ଭଳି ରହିଛି ଭଗବାନ ଧାରଣ କରିଛନ୍ତି ଧାରାୟଣ ଏବଂ ଉଷ୍ମାମି ଚୌଷଧି ସର୍ବା ସମଭୂତ୍ୱା ସାର୍ଥକ ସମର ଯେଉଁ ଆଲୋକ ବା ଚନ୍ଦ୍ର ଯେଉଁ ଆଲୋକରେ ଏଇସବୁ ଔଷଧି ତିଆରି ହୋଇଛି ବୈଜ୍ଞାନିକମାନେ କ'ଣ କହୁଛନ୍ତି ସେ କହୁଛନ୍ତି ଚନ୍ଦ୍ରରେ କୌଣସି ଜୀବନ ନାହିଁ କିନ୍ତୁ ଚନ୍ଦ୍ର କିରଣ ଦ୍ୱାରା ଯଦି ଔଷଧି ବୃକ୍ଷ ଲତା ଇତ୍ୟାଦି ସେମାନେ ପରିପୁଷ୍ଟ ହେଇପାରୁଛନ୍ତି ତାହେଲେ ଚନ୍ଦ୍ରରେ କେମିତି କିଛି ଜୀବନ ରହିବ ତେଣୁ ତାପରେ ଭଗବାନ କହୁଛନ୍ତି ଯେ ଅହମ୍ ବୈଶ୍ୱାନ ଅନୁଭୂତ ରାଣୀନାମ ଦେହମାସିକା ରାଣପାନ ସମାଧୁତା ପଚାମେ ଅନ୍ନମ ଚତୁର୍ବିଧ ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ 4 ପ୍ରକାର ଖାଦ୍ୟ ରହିଛି ଆମେ ଯେଉଁ କେତେ ସବୁ ଚର୍ବଣ କରୁଛେ ଯେମିତି ପଟା ଇତ୍ୟାଦି ଚର୍ବଣ କରୁଛେ ଚେଷ୍ଟ କହିଲେ ଯେଉଁଟାକ ଆମେ ଆଖୁ ରସ ଯେମିତି ଆଖୁ ରସକୁ ଚଷିକି ବ୍ୟବହାର କରୁଛେ ଏବଂ ଲେହିଆ ପାଇଲେ ଗୁଡ଼ ଇତ୍ୟାଦିକୁ ଯେମିତି ଚାଟିକି ଖାଉଛନ୍ତି ଏବଂ ପେୟା ପାଇଲେ ପାଣି ହେଉଛି ସବୁ ତେଣୁ ଆମର ଏଇ ଖାଦ୍ୟକୁ ଚାରିଥର ବିଭକ୍ତ କରାଯାଉଛି ଖାଦ୍ୟ ଦ୍ରବ୍ୟ ବହୁତ ଚତୁର୍ବିଧ 4 ପ୍ରକାର ଚତୁର୍ବିଧ ଶ୍ରୀ ଭଗବତ ପ୍ରସାଦ ସ ସମସ୍ତେ ଚତୁର୍ଥ ଖାଦ୍ୟ ଖାଉଛନ୍ତି, କିନ୍ତୁ ସେମାନେ କି ଖାଦ୍ୟ ଖାଉଛନ୍ତି ନା ଭୁଞ୍ଜନ୍ତେ କିନ୍ତୁ ଅଭାବ ବାବା ଯେ କହୁଛନ୍ତି ଆତ୍ମ କାରଣ ଯୋଉ ଖାଦ୍ୟ ଭଗବାନଙ୍କୁ ସମର୍ପଣ କରାଯାଉନାହିଁ ଯୋଉ ଖାଦ୍ୟ ଭଗବାନଙ୍କୁ ଅର୍ପଣ କରାଯାଉଛି ସେ ଖାଦ୍ୟ ସମସ୍ତେ କିଛି ପାପ ମୁକ୍ତ, କିନ୍ତୁ ଯୋଉ ଖାଦ୍ୟ ଭଗବାନଙ୍କୁ ଅର୍ପଣ ନହେଲେ ଖାଦ୍ୟ ଗ୍ରହଣ କରିଛନ୍ତି ସେ ଖାଦ୍ୟ ସେ ଖାଦ୍ୟ ହଉଛି ପାପ ପାପପୂର୍ଣ୍ଣ ଖାଦ୍ୟ ବୁଝନ୍ତେ ଯୋଉ ଅଗମ ପାପ ଯିଏ କହୁଛନ୍ତି କିନ୍ତୁ ଯେଉଁମାନେ ସଦ୍ଗୁରୁଙ୍କର ଆଶ୍ରୟ ନେଇଛନ୍ତି ସେମାନେ ଏଇ ଚତୁର୍ବିଧ ଖାଦ୍ୟ ଖାଉଛନ୍ତି, କିନ୍ତୁ ଚତୁର୍ବିଧ ଶ୍ରୀ ଭଗବତ ପ୍ରସାଦ ସେ ଭଗବାନଙ୍କ ପ୍ରସାଦ ସାଧନ ତୃପ୍ତ ହରିଭକ୍ତ ସଂଜ୍ଞା ସେମାନେ ସେ ତୃପ୍ତି ହେଉଛନ୍ତି, ସେ ଚତୁର୍ବିଧ ପ୍ରସାଦ ପାଇକି ତୃପ୍ତି ହେଉଛନ୍ତି। ତେଣୁ ସାଧନ ତୃପ୍ତ ହରିଭକ୍ତ ସଂଜ୍ଞା ତାପରେ କ'ଣ ଚତୁର୍ବିଧ ଶ୍ରୀ ଭଗବତ ପ୍ରସାଦ ସ୍ୱାଧନ ତୃପ୍ତ ହରିଭକ୍ତ ସଂଜ୍ଞା ତୃତୀୟ ତୃପ୍ତି ମେଧତ ସଦୈବ ଏହିଭଳି ଭାବରେ ତୃପ୍ତି ହେଇକି ସେମାନେ ଭଗବାନଙ୍କ ଭଜନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ। ତେଣୁ ଏଇ ଯେଉଁ ଚତୁର୍ବିଧ ପ୍ରସାଦ ଆମେ ଗ୍ରହଣ କରୁଛେ ଭଗବାନ ସେ ବୈଷ୍ଣବ ରୂପ ଯାଇକରି ସେ ଯେଉଁ ପାଚନ କରୁଛନ୍ତି ବା ଭଜନ କରୁଛନ୍ତି, ଯେଉଁମାନେ ପାପ ଭଗବାନ କରୁଛନ୍ତି ସେଇଟା ମଧ୍ୟ ଭଗବାନ ଭଜନ କରୁଛନ୍ତି, ଏବଂ ଯେଉଁମାନେ ଭଲ ଭଗବାନ ପ୍ରସାଦ ପାଉଛନ୍ତି ସେଇଟା ମଧ୍ୟ ଭଗବାନ ଭଜନ କରୁଛନ୍ତି। ତେଣୁ ଆମର କର୍ତ୍ତବ୍ୟ ହେଉଛି ଆମେ ପ୍ରଭୁ ନାରାୟଣ କହୁଛନ୍ତି ଆମେ ସ୍ୱାଧୀନ ନୁହଁ, ଆମେ ଯଦି ଭଗବାନ ସରକାରଙ୍କ ନିୟମ ରହିଛି ସରକାରଙ୍କ ନିୟମ ଯଦି ଆମେ ଭାଙ୍ଗ କରିବା ତାହେଲେ ଆମକୁ ଦଣ୍ଡ ଭୋଗିବାକୁ ପଡ଼ିବ। ତେଣୁ ଭଗବାନ ଆମ ପାଇଁ ଖାଦ୍ୟ ବ୍ୟବସ୍ଥା କରିଛନ୍ତି, କେଉଁ ଖାଦ୍ୟ ଆମେ ଗ୍ରହଣ କରିବା ମନୁଷ୍ୟମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି, କିନ୍ତୁ ଯଦି ସେ ଖାଦ୍ୟ ଆମେ ଗ୍ରହଣ ନ କରିକି ଅନ୍ୟ ଖାଦ୍ୟ ଆମେ ଗ୍ରହଣ କରିବା ତାହେଲେ ଯଦିଓ ଭଗବାନ ସେ ସବୁ ବିଭିନ୍ନ ପ୍ରକାର ପାପ ବର୍ତ୍ତମାନ ଯେଉଁ ବିଭିନ୍ନ ପ୍ରକାର ରୋଗ ଆସୁଛି ତା କ'ଣ ପାଇଁ ଆସୁଛି, ଯେଉଁଟା ଆମର ଖାଦ୍ୟ ଜିନିଷ ନୁହଁ ଆମେ ସେଇଟା ଗ୍ରହଣ କରୁଛେ ତେଣୁ ବିଭିନ୍ନ ପ୍ରକାର ରୋଗ ଆସୁଛି। ତେଣୁ ପାଚକ ଅଗ୍ନିରେ ଯେଉଁ ଭଗବାନ ରହିଛନ୍ତି ବୈଷ୍ଣବ ରୂପରେ ସେ ଠିକ ଭାବରେ ପାଚନ କରାଯାଉନି, ତେଣୁକରି ବିଭିନ୍ନ ରୋଗ ସେମାନେ ଭୋଗ କରିବାକୁ ପଡ଼ୁଛି। ତେଣୁ ନିରୋଗ ସତ୍ୟ ମୋର ଯେଉଁ ଖାଦ୍ୟ ଯେଉଁ ଖାଇବା ସେ ହେଉଛି ନିରୋଗ ଆୟୁ ସତ୍ୟ ବଳାରୋଗ୍ୟ ସୁଖ ବୃଦ୍ଧି ବିବର୍ଦ୍ଧନା ରସିଆ ଶିକ୍ଷା ସ୍ଥିରା ଭୂମିଆ ଆହାର ସାଧିକା କ୍ରିୟା ସତ୍ୟ ସେଥିରେ ଭଗବାନ କରିବେ। ତେଣୁ ସାତ୍ୱିକ ଖାଦ୍ୟ ଯଦି ଆମେ ଭଗବାନ ଅର୍ପଣ କରି ଆମେ ଖାଦ୍ୟ ଗ୍ରହଣ କରିବା ତାହେଲେ ଆମେ ଆୟୁ ସତ୍ୟ ବଳାରୋଗ୍ୟ ସୁଖ ଆୟୁ ସତ୍ୟ ବଳାରୋଗ୍ୟ ଆରୋଗ୍ୟ ସେମାନେ ଲାଭ କରିବେ। ତେଣୁ ଭଗବାନ ବିଶ୍ୱାସ ରୂପ ରହି ଆମର ଯେଉଁ ପାକସ୍ଥଳୀରେ ଭଗବାନ ସେ ଜଠରା ଅଗ୍ନିରେ ବା ଯେଉଁ ଅଗ୍ନି ଯେଉଁ ରହିଛି ଯେଉଁ ଅଗ୍ନି ଦ୍ୱାରା ଆମର ଯେଉଁ ନିଶ୍ୱାସ ପ୍ରଶ୍ୱାସ ରହୁଛି ପ୍ରାଣବାୟୁ ପ୍ରାଣବାୟୁ ପାଞ୍ଚ ପ୍ରକାର ବାୟୁ ରହିଛି ମୁଖ୍ୟ ପାଞ୍ଚ ପ୍ରକାର ବାୟୁ ଏବଂ ଆଉ ପାଞ୍ଚ ପ୍ରକାର ଗୌଣ ବାୟୁ ରହିଛି ସମୁଦାୟ ଦଶ ପ୍ରକାର ବାୟୁ ରହିଛି ପ୍ରାଣ ପାନ ବ୍ୟାନ ସମାନ ଉଦାନ ଇଏ ହେଉଛି ମୁଖ୍ୟ ବାୟୁ ପାଞ୍ଚ ପ୍ରକାର ବାୟୁ ଏବଂ ଆଉ ପାଞ୍ଚ ପ୍ରକାର ଗୌଣ ବାୟୁ ରହିଛି ନାଗ କୂର୍ମ ଉପର ଦେବଦତ୍ତ ଇତ୍ୟାଦି ଏସବୁ ରହିଛି। ତେଣୁ ଏଇ ଦଶ ବାୟୁ ଦ୍ୱାରା ଆମର ସବୁକିଛି ଚଳପ୍ରଚଳ ଆମେ କରିପାରୁଛୁ। ତେଣୁ ପ୍ରାଣ ଏବଂ ଅପାନ ବାୟୁ ଯଦି ସମାନ ଭାବେ ରହିବ ଠିକ୍ ପରିମାଣରେ ରହିବ ତାହେଲେ ଆମେ ନିରୋଗ ଜୀବନ ଯାପନ କରିପାରିବୁ ଆଉ ସ୍ୱାଇନ୍ ଫ୍ଲୁ ପାଇଁ ଆଉ ଲାଇନ୍ ଦେବାକୁ ପଡିବ। ଜୟ ଶ୍ରୀ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଦେବ କି ଆନନ୍ଦ କବି ବୈଷ୍ଣବ କି ଗୀତା ହୋଇ